ଆଦି ପୁସ୍ତକ 23 ପର୍ବ। ସାରାର ଆୟୁର ପରିମାଣ 127 ବର୍ଷ ଥିଲା। ସାରାର ଆୟୁ ଏତେ ବର୍ଷ ପରିମିତ। ଅନନ୍ତର ସାରା କିଣାନ ଦେଶସ୍ଥ କିରିୟତ ଅର୍ବରେ ଅର୍ଥାତ୍ ହିବ୍ରଣରେ ମଲା। ଏଣୁ ଅବ୍ରାହାମ ସାରା ନିମନ୍ତେ ଶୋକ ଓ କ୍ରନ୍ଦନ କରିବାକୁ ଭିତରକୁ ଗଲେ। ଅନନ୍ତର ଅବ୍ରାହାମ ଆପଣା ମୃତା ଭାର୍ଯ୍ୟା ନିକଟରୁ ଉଠିଯାଇ ହେରର ସନ୍ତାନମାନଙ୍କୁ କହିଲେ, ମୁଁ ତୁମ୍ଭମାନଙ୍କ ମଧ୍ୟରେ ବିଦେଶୀ ଓ ପ୍ରବାସୀ ଅଟେ। ତୁମମାନଙ୍କ ମଧ୍ୟରେ ମୋତେ କବର ସ୍ଥାନର ଅଧିକାର ଦିଅ, ତହିଁରେ ମୁଁ ମୋ ଦୃଷ୍ଟିର ଅଗୋଚରରେ ମୋ ମୃତକୁ କବର ଦେବି। ତେଣୁ ହେତର ସନ୍ତାନମାନେ ଅବ୍ରାହାମଙ୍କୁ ଉତ୍ତର କଲେ, ହେ ପ୍ରଭୁ, ଆମ୍ଭମାନଙ୍କର କଥା ଶୁଣନ୍ତୁ। ଆପଣ ଆମମାନଙ୍କ ମଧ୍ୟରେ ପରାକ୍ରାନ୍ତ ରାଜା ଅଟନ୍ତି। ଏବେ ଆମମାନଙ୍କର ଉତ୍ତମ କବରସ୍ଥାନ ମଧ୍ୟରେ ଆପଣା ମୃତ ଭାର୍ଯ୍ୟାକୁ କବର ଦେଉନ୍ତୁ। ଆମ୍ଭମାନଙ୍କ ମଧ୍ୟରୁ କେହି ନିଜ କବରରେ ଆପଣଙ୍କ ମୃତ ଭାର୍ଯ୍ୟାକୁ ରଖିବା ପାଇଁ ନିଷେଧ କରିବ ନାହିଁ। ସେତେବେଳେ ଅବ୍ରାହାମ ଉଠି ତଦେଶୀୟ ଲୋକମାନଙ୍କୁ ଅର୍ଥାତ୍ ହେତର ସନ୍ତାନମାନଙ୍କୁ ପ୍ରଣାମ କଲେ। ପୁଣି କଥୋପକଥନ କରି କହିଲେ, ମୋ ଦୃଷ୍ଟିର ବାହାରେ ମୋ ମୃତ ଭାର୍ଯ୍ୟାକୁ କବରରେ ରଖିବାକୁ ଯେବେ ଆପଣମାନଙ୍କର ସମ୍ମତି ହୁଏ, ତେବେ ମୋ କଥା ଶୁଣନ୍ତୁ। ଆପଣମାନେ ମୋ ନିମନ୍ତେ ସୋହରର ପୁତ୍ର ଇଫ୍ରଣ ନିକଟରେ ନିବେଦନ କରନ୍ତୁ। ସେ ଆପଣମାନଙ୍କ ମଧ୍ୟରେ ମୋହର କବରସ୍ଥାନ ଅଧିକାରୀ ନିମନ୍ତେ ମକ୍ପେଲାରେ ତାଙ୍କ କ୍ଷେତ୍ର ପ୍ରାନ୍ତରେ ଥିବା ଗୁହା ମୋତେ ଦିଅନ୍ତୁ। ତହିଁର ଯେତେ ମୂଲ୍ୟ ହୁଏ ତାହା ନେଇ ଦିଅନ୍ତୁ। ସେତେବେଳେ ଇଫ୍ରଣ ହେତର ସନ୍ତାନମାନଙ୍କ ମଧ୍ୟରେ ବସିଥିଲା। ତେଣୁ ହେତୀୟ ଇଫ୍ରଣ ଆପଣା ନଗର ଦ୍ୱାରରେ ପ୍ରବେଶକାରୀ ହେତର ସନ୍ତାନ ସମସ୍ତଙ୍କ ସାକ୍ଷାତରେ ଅବ୍ରାହାମଙ୍କୁ ଉତ୍ତର ଦେଲା, ପ୍ରଭୋ, ସେପରି ହେବ ନାହିଁ। ମୋ କଥା ଶୁଣନ୍ତୁ, ମୁଁ ଆପଣଙ୍କୁ ସେହି ସ୍ଥାନ ଓ ତନ୍ମଧିସ୍ଥ ଗୁହା ଦେଲି। ମୁଁ ସ୍ୱବଂଶୀୟ ସନ୍ତାନମାନଙ୍କ ସାକ୍ଷାତରେ ତାହା ଆପଣଙ୍କୁ ଦେଲି। ଆପଣ ନିଜ ମୃତକୁ କବର ଦେଉନ୍ତୁ। ତହିଁରେ ଅବ୍ରାହାମ ସେହି ଦେଶୀୟ ଲୋକମାନଙ୍କ ଅଗ୍ରତେ ପ୍ରଣାମ କଲେ। ପୁଣି ସେହି ଦେଶୀୟ ଲୋକମାନଙ୍କ କର୍ଣ୍ଣଗୋଚରରେ ଇଫ୍ରଣକୁ କହିଲେ, ଆପଣ ଯେବେ ମୋତେ ତାହା ଦେବେ, ତେବେ ନିବେଦନ କରୁଅଛି, ମୋ କଥା ଶୁଣନ୍ତୁ, ମୁଁ ସେହି କ୍ଷେତ୍ରର ମୂଲ୍ୟ ଦେଉଅଛି, ଆପଣ ତାହା ଗ୍ରହଣ କରନ୍ତୁ, ତହିଁ ଉତ୍ତାରେ ମୁଁ ସେହି ସ୍ଥାନରେ ମୋର ମୃତକୁ କବର ଦେବି। ତହିଁରେ ଇଫ୍ରଣ ଅବ୍ରାହାମଙ୍କୁ ଉତ୍ତର ଦେଇ କହିଲା, ପ୍ରଭୋ, ମୋ କଥା ଶୁଣନ୍ତୁ, ଭୂମିଖଣ୍ଡକର ମୂଲ୍ୟ ତ 400 ଶେକଲ ରୂପା, ଆପଣଙ୍କ ଓ ଆମ୍ଭ ମଧ୍ୟରେ ତାହା କେତେ ମାତ୍ର? ଏଣୁକରି ଆପଣ ନିଜ ମୃତକୁ କବର ଦେଉନ୍ତୁ। ଇଫ୍ରଣର ଏହି କଥା ଶୁଣି ଅବ୍ରାହାମ ହେତୀୟ ସନ୍ତାନମାନଙ୍କ କର୍ଣ୍ଣଗୋଚରରେ ଇଫ୍ରଣ ଦ୍ୱାରା ଉକ୍ତ ସଂଖ୍ୟାନୁସାରେ ତତ୍କାଳୀନ ବଣିକମାନଙ୍କ ମଧ୍ୟରେ ପ୍ରଚଳିତ 400 ଶେକଲ ରୂପା ତଉଲି ଇଫ୍ରଣକୁ ଦେଲେ। ଏହେତୁ ମମ୍ରିର ପୂର୍ବବର୍ତ୍ତୀ ମକ୍ପେଲାରେ ଇଫ୍ରଣର ଯେଉଁ କ୍ଷେତ ଥିଲା, ସେହି କ୍ଷେତ୍ର ଓ ତନ୍ମଧିସ୍ଥିତ ଗୁହା ଓ ତହିଁର ଚତୁଃସୀମାନ୍ତର୍ଗତ ବୃକ୍ଷସମୂହ, ଏହିସବୁରେ ହେତର ସନ୍ତାନମାନଙ୍କ ସାକ୍ଷାତରେ ଅର୍ଥାତ୍ ତାହାର ନଗର ଦ୍ୱାରରେ ପ୍ରବେଶକାରୀ ସମସ୍ତଙ୍କ ସାକ୍ଷାତରେ ଅବ୍ରାହାମଙ୍କର ସ୍ୱତ୍ୱାଧିକାର ସ୍ଥିର କରାଗଲା। ଅନନ୍ତର ଅବ୍ରାହାମ ମମ୍ରିର ପୂର୍ବବର୍ତ୍ତୀ ମକ୍ପେଲା କ୍ଷେତ୍ରସ୍ଥିତ ଗୁହାରେ ଆପଣା ଭାର୍ଯ୍ୟା ସାରାକୁ କବର ଦେଲେ। ସେହି ସ୍ଥାନ କିଣାନ ଦେଶସ୍ଥ ହିବ୍ରୋଣ। ଏହି ରୂପେ କବର ସ୍ଥାନରେ ଅଧିକାର ନିମନ୍ତେ ସେହି କ୍ଷେତ୍ର ଓ ତନ୍ମଧିସ୍ଥିତ ଗୁହାରେ ଅବ୍ରାହାମଙ୍କର ଅଧିକାର ହେତର ସନ୍ତାନମାନଙ୍କ ଦ୍ୱାରା ସ୍ଥିରୀକୃତ ହେଲା।